सुप्रसिद्ध कथाकार तरुणकांति मिश्रंकर गल्प अजणा तिथिर जह्नर द्वितीय तथा अंतिम भाग। आकाशरे अजणा तिथिर जह्न, गछपत्ररे अजणा पक्षी ओ पतंगर स्वर, टिके दूररे अछि गोटे शरणार्थी बसति। काशी एठु केते दूर? सुचरिता पचारला। आउ प्राय 3 माइल। ठीक अछि, चाली चाली जीवा। सुचरितार आश्वासना मते सेते निर्भरजोग्य मने हेला नाही। जदियो सामान्य जोत्स्नारे आलोकित ए रास्ता 3 माइल बाट जंगल भीतर दे जीवा केते निरापद, पुणी मोटरसाइकल ठेली ठेली एते दूर जीवा कण सहज? किछि उपाय नथिला। आमे धीरे धीरे आगइलु चुपचाप नीरव भावरे। टिके बाट गला परे सुचरिता मृदु संकोच सहित कहला, आपण आज मो लागि बड़ हैरान हेले। मु तारे कथार किछि उत्तर देले नाही। उत्तर देबाकू हठात भाषा पाइले नाही, किंतु ताड़ को भल करी चाहि देखली ए निकांचन रास्तारे से ओ मु आमे केवल 2 जन। एक कथा भाविबा क्षणी मो छाती भितरे अद्भुत भय ओ साहसर मिसामिसि सित्कार खेलाई होई जाउथिला। ता प्रभावरे मो दृष्टि ता उपरे लाखि रहिला किछि समय। 15 वर्षर गोटे किशोरी को मो केमिति वर्णना करिबि, केमिति मो प्रकाश करिबि मोर अनुभव, जेतेबेले मोर बयस थिला मात्र 17। सुचरिता जे झियोटिए जीवंत गोटिए देह मन आत्मा, ताठारु अधिक कौन बा कहिबा दरकार। सुचरिता देहरु बोधवे एक अद्भुत बासना बाहरुथिला, तार प्रतिटि पदक्षेपरे अद्भुत एक संगीतर स्वर, आउ तार द्रुत निश्वासरे नाम अजणा उत्तापर कोमल स्रोत। मते केमती निशाग्रस्त लागुथिला, पाद टळमळ होइथिला सामान्य, हुएत मोटरसाइकलर ओजन मो पादकु दुर्बल करदेउथिला किंबा आउ किछि अनास्वादित चेतना। मोर को चाहिला सुचरिता, कहिला आपण थकी पड़िलेणी, एठी टिके बसिबा। मोर कौनसी मतामत को अपेक्षा न करि रास्ता कडर गोटे छोट पोल उपर से बसिला। मो मोटरसाइकल ठिया करि चारिआड़ को चाहिली, पोल तले बही जाउथिबा पहाड़ी झरणार कळकळ शब्द कान को स्पष्ट शोभा जाउथिला। से निर्जनता भितरे सुचरिता नीरव भांगी पचारला, आपण कोन आम प्रोग्राम देखिबा को आसिबे? आउ 5 दिन परे प्रोग्राम, मोर छुट्टी आउरी 12 दिन बाकी अछि, एणु प्रोग्राम न देखिबार किछि कारण नाही। मोठारु एई मर्मरे एक उत्तर पाई सुचरिता कहुथिला, मु भाबुथिले आपण आसिबे नाही। एमिति से भाबुथिला काहे कि ए प्रश्नर उत्तर से निजे ही देला। नंदिता कहुथिला आपण को नाच गीत जम्मा भल लगे नाही। झियोटी आगे नंदिता जे मोर जथेष्ट बदनाम कर सारी एथेरे संदेह नाही। एबे मु कोन कहि निजर महत्व बंचे पारिबी ताहा हठात चिंता करि पारले नाही। कुंठित स्वरर कहली, ना ना से कथा नहे जे, माने मु साइंस पिला तो ए सबरे मते एते इंटरेस्ट नेबाकु समय होए नाही। सुचरिता ए युक्ति को स्वीकार करनेला, कहिला हां आपण तो पुनी केते भल स्टूडेंट आईएसरे पोजीशन रखथिले मु सुनिचे। वस्तुतः मु निजकु एमती परोक्ष भावे प्रशंसा करबाकु आदो चाहि नथिले, मते केमती लाज लाज लागिला। से मनोभाव कु लुचेबाकु जाई मु पूर्ण चेष्टा कली मोटरसाइकिल स्टार्ट करबाकु। आउ देखो केमती भाग्य, इंजिनटा संगे संगे स्टार्ट होइ गेला। प्रथमे विश्वास भी करहेला नाही। से दिनर कथाबार्ता सेतिकी, आमे दुहे जीवन रे हुए तो केबे दिने कथाबार्ता होइ नथंतु, जदि एमती गोटे अभावित असुविधा घटि नथंता आम जीवा बाटरे। गोटे कथा मु भावुछि, 2 जन लाजकुला मनीष बोधे अति शीघ्र परस्पर को चिन्हितांति। सेमानक संकोचर सहजत बाधा बोधे अति सहजरे अंतर्हित होइ जाय, नहले ए कहानीर परवर्ती पृष्ठा लेखा होइथंता केमिति। परदिन बाइक रे जीवा समय रे सुचरिता वो कांधरे आस्ते किना हाथ रखिथिला, ठीक सेतिक चाप दे जहां निरापद ओ स्वाभाविक यात्रा पई आवश्यक। तार सेई मृदु स्पर्श रे मो देह किपरि सिहरी उठिथिला, टुकुडाए स्वादिष्ट बरफ पाटी भितर मिले गले चेमती लागे। सेदिन अवश्य रास्ता रे किछ असुविधा हला नाही, बाइक चालिथरा ठीक रकम, किंतु मु रही गली ठीक से पोल पाखरे जेउठी गतकाली आमे किछ समय अटकिथिलु। पोल पाखरे बाइक रहिबा क्षणी सुचरिता पचारला, आज पुनी कोन हला? मु निजे बुझी पर नथिली बाइक केमिति ओ काहे कि एठे अटकाइ देले। निज अपराध को स्वीकार कला परी कहली, काली मु एठार गोटे जिंस छाड़ जाइथिली। कि जिंस? मु संभवतः सेते प्रत्युत्पन्न मति नुहे, कहली मोर गोटे कलम हजि जाइछि। ଭାବିଲି ବୋଧେ ଏଇଟ୍ କୋଟ୍ ପକେଇ ଦେଇଛି। ମୁଁ ସାଙ୍ଗେ ସାଙ୍ଗେ କଲମ ଖୋଜିବାକୁ ବୃଥା ଅଭିନୟ କଲି। ମୋର ସେଇ ମିଥ୍ୟାବାଦୀ ମନୋଭାବ ପାଇଁ ମୁଁ ପରେ କେବେ ଦିନେ ଅନୁତାପ କରେ ନାହିଁ, କେବେ କେବେ ଭାବି ଲଜ୍ଜିତ ହୋଇଛି। ମୁଁ କଲମ ଖୋଜି ଲାଗିଲି ଏବଂ ସେଇ ଅବସର ଭିତରେ ସୁଚରିତା ପୋଲ ଉପରେ ବସି ଚାରିପଟକୁ ଚାହିଁଲା। କିଛି ସମୟ ପରେ ମୃଦୁସ୍ୱରରେ କହିଲା, କି ସୁନ୍ଦର ଜାଗାଟି। ମୁଁ ତତ୍କ୍ଷଣାତ୍ ରାଜି ହୋଇଯାଇଥିଲି, କହିଲି, ଦଣ୍ଡକାରଣ୍ୟ ସତରେ ଭାରି ସୁନ୍ଦର, ଆପଣଙ୍କ କଲମ ମିଳିଲା। ସୁଚରିତାର ପ୍ରଶ୍ନ ପଚାରିବା ଢଙ୍ଗରୁ ମୁଁ ବୁଝିପାରିଲି ସେ ନିଜେ ଏହାର ଉତ୍ତର ଜାଣେ। କଲମ ମୁଁ ପାଇନାହିଁ, ଯାହା ଉତ୍ତର ଦେଇଥିଲି ତାର ଅର୍ଥ କଲମଟା ବୋଧେ ଆଉ କୋଉଠି ଛାଡ଼ିଦେଇଛି। ଠିକ ଅଛି, ଚିନ୍ତା କରିବାର କିଛି ନାହିଁ, ଏମିତି କିଛି ଦାମିକା କଲମ ବି ନୁହେଁ। ମୋର ଏଇ ଉତ୍ତର ପରେ ସୁଚରିତା ତଥାପି ସେମିତି ବସି ରହିଥିଲା ପୋଲ ଉପରେ, ଅନ୍ୟମନସ୍କ ଭାବେ ଚାରିଆଡ଼କୁ ଚାହିଁ ମନକୁ ମନ ଶୁଣେଇଲା ପରି କହିଲା, ମତେ ବଡ ନର୍ଭସ ଲାଗୁଛି। ମୁଁ ପଚାରିଲି, କାହିଁକି? ଛୋଟ ବଡ ପ୍ରତି ଶିଳ୍ପୀ ମନରେ ହୁଏତ ଏଇ ସନ୍ଦେହ ଥାଏ, ଏଇ ଶଙ୍କା ବି, କଳ୍ପନାର ଗୋଟିଏ ରୂପକୁ ଜୀବନ୍ୟାସ ଦେଉଥିବା ପ୍ରତି କଳାକାର ଭିତରେ ଏକ ନପାରିଲା ପଣର କ୍ଷୁଦ୍ର ବୋଧ ଥାଏ। ସୁଚରିତା ତାର ବ୍ୟତିକ୍ରମ ନଥିଲା, ଏତେ କଥା ମୁଁ ସେଦିନ ଭାବି ନଥିଲି ଅବଶ୍ୟ। ତେବେ ସୁଚରିତା ଯେତେବେଳେ ଚାରିଦିନ ପରେ ଆସୁଥିବା ସନ୍ଧ୍ୟା ପାଇଁ ଉଦ୍ବେଗ ପ୍ରକାଶ କଲା, ମୁଁ କହିଲି, ଆପଣ ତ ଭାରି ଭଲ ପାଠ କରୁଛନ୍ତି, ନନ୍ଦିତା କହୁଥିଲା। ତାପରେ ମୁଁ ଯେମିତି ସୁଯୋଗ ପାଇଲି ଗତକାଲିର ଭୁଲ ବୁଝାମଣାକୁ ସୁଧାରି ନେବାକୁ, କହିଲି ଯେ ନାଚ ଗୀତ ମୁଁ ନାପସନ୍ଦ କରେ ନାହିଁ, କିନ୍ତୁ ସତ କଥା କହିବାକୁ ହେଲେ ସେତେ ବୁଝିପାରେ ନାହିଁ, ଠିକ ଯେମିତି ଏଇ ଯେଉଁ ସବୁ ଆଧୁନିକ କବିତା, କ'ଣ ଯେ ତାର ମାନେ। ସୁଚରିତା ତାର 15 ବର୍ଷର ଅନୁଭବ ଓ ଅଭିଜ୍ଞତାକୁ ନେଇ ମୋତେ ବୁଝାଇବାକୁ ଚେଷ୍ଟା କରିଥିଲା ଯେ ନାଚ ଗୀତ କଳା ସାହିତ୍ୟ ଏସବୁ ଅନେକ କଥା। ଶେଷକୁ କହିଥିଲା, ଅନେକ କଥା ବୁଝି ହୁଏ ନାହିଁ, ଖାଲି ଅନୁଭବ କରିହୁଏ, ଆଉ ତାହା ହିଁ ଯଥେଷ୍ଟ। ଏ ତ ଆଉ ଗଣିତ ନୁହେଁ ଯେ ଷ୍ଟେପ୍ ବାଇ ଷ୍ଟେପ୍ ପରେ ସବୁ ବୁଝିଯିବାକୁ ପଡ଼ିବ, ସେଦିନ ନୁହେଁ। ତା ପରଦିନ ସେ ମୋତେ ପଚାରିଲା, ଆପଣ ଗୀତାଞ୍ଜଳି ପଢ଼ିଛନ୍ତି? ମୁଁ ଅସ୍ୱୀକାର କରି କହିଥିଲି, ମୋତେ ବଙ୍ଗଳା ଭାଷା ଜଣା ନାହିଁ। ମୁଁ ବି ବଙ୍ଗଳା ଜାଣିନି, ମୋ ପାଖେ ଇଂରାଜୀ ଭାଷାର ଗୀତାଞ୍ଜଳି ଅଛି। ଅନେକ କଥା ବୁଝି ହୁଏ ନା, କିନ୍ତୁ ଭାରି ଭଲ ଲାଗେ ପଢ଼ିବାକୁ, ଯେମିତି ଲାଗେ ଏ ସାରା ପୃଥିବୀ ଭାରି ଆପଣାର, ସବୁ ଦୁଃଖର ଆଉ ସୁଖର। ମୁଁ ଦିନେ ଆପଣଙ୍କୁ ସେ ବହିଟା ଦେବି, ପଢ଼ିକି ଦେଖିବେ। ଏବେ ସ୍ୱୀକାର କରିବାରେ ଇଚ୍ଛା ନାହିଁ, ମୋ ମନରେ ସୁଚରିତା ପ୍ରତି କିଭଳି ଦୁର୍ବଳତା ଆସିଯାଇଥିଲା। ମନେ ମନେ ଭାବିଥିଲି, ମୁଁ ଯେଉଁ ଝିଅକୁ ବାହା ହେବି ସେ ଠିକ ଏଇ ସୁଚରିତା ପରି ହେବା ହିଁ ଉଚିତ। ତାପରେ ଭାବିଥିଲି, ଝିଅଟି ନିଜେ ସୁଚରିତା ହେଲେ କ୍ଷତି କ'ଣ, କିନ୍ତୁ ତାହାକି କେବେ ସମ୍ଭବ? ପୁଣି ମନକୁ ମନ ଭାବିଥିଲି, କାହିଁକି ସମ୍ଭବ ନୁହେଁ? ନାନା ଯୁକ୍ତି ଆସିଥିଲା ମନକୁ, ଏବେ ଅବଶ୍ୟ ତାହା ଅବାନ୍ତର। 3 ଦିନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା, ମୁଖ୍ୟ ପ୍ରଶାସକ ଆସିଥିଲେ। ମୁଁ ମୁକ୍ତ ପ୍ରେକ୍ଷାଳୟର ଗୋଟିଏ କୋଣରେ ଠିଆ ହୋଇ ସୁଚରିତାକୁ ଦେଖିଥିଲି। ତାପରେ ସେଇ ଅବଶିଷ୍ଟ ରାତି ମୁଁ ଶୋଇପାରିନଥିଲି, ଦେଖିଥିଲି ନୀଳକୃଷ୍ଣ ଆକାଶକୁ, ଜ୍ୟୋତ୍ସ୍ନା ଭିଜା ପୃଥିବୀକୁ, ଆଉ ଅଭିସାରିକା ଶ୍ରୀରାଧାଙ୍କ ଛଦ୍ମବେଶରେ ଅଭିନୟ କରିଥିବା ସୁଚରିତାକୁ। ମନକୁ ମନ ମୁଁ ଅନେକ ପ୍ରଶ୍ନ କରିଥିଲି, କାହିଁକି ପୃଥିବୀ ଏତେ ସୁନ୍ଦର, କାହିଁକି ଫୁଲଟିଏ ଏତେ ସୁନ୍ଦର ବାସେ, କାହିଁକି ମେଘ ଆଉ ତାରା ଅନ୍ତରାଳରେ ସ୍ୱପ୍ନର ଛାୟାପଥ ଲମ୍ବିଯାଏ ଦୂରକୁ, କାହିଁକି ମଣିଷର ଦେହ ମନ ଆତ୍ମା ଅମହା ଦେଉଳ ଭିତରେ ଅକାରଣ ଅନୁରଞ୍ଜିତ ହୋଇଉଠେ ଏକ ବିଚିତ୍ର ସଙ୍ଗୀତ, କାହିଁକି କାହିଁକି। ସୁଚରିତା ସହିତ ତାପରେ ମୋର ଆଉ ପ୍ରାୟ ଦେଖା ହୋଇ ନାହିଁ କହିଲେ ଚଳେ, ଦେଖା ହେବାର ମୋର ଆବଶ୍ୟକତା ବି ନଥିଲା। ସେମାନଙ୍କ ନୃତ୍ୟ ନାଟିକା ସଫଳ ଭାବରେ ପରିବେଷିତ ହୋଇଥିଲା ସାଂସ୍କୃତିକ ଅନୁଷ୍ଠାନରେ ଓ ନନ୍ଦିତା ତାପରେ ସେମାନଙ୍କ କ୍ଲବ ପାଇଁ ଏକ ଲାଇବ୍ରେରୀ ତିଆରି କରିବାରେ ମନ ଦେଇଥିଲା। ଏଇ ଯେ ମୁଁ କହିଲି ଯେ ସୁଚରିତା ସହିତ ମୋର ତାପରେ ଆଉ ଦେଖା ହୋଇନଥିଲା, ତାହା ଠିକ ନୁହେଁ। ତା ସହିତ ମୋର ମାମୁଲି ଭାବେ ଭେଟ ହୋଇଥିଲା, ମାତ୍ର ଥରଟିଏ, ମୋଟେ 2 ମିନିଟ୍ ପାଇଁ। ମୁଁ ଯେଉଁଦିନ ରାୟପୁର ଫେରିବା କଥା, ତାର 2 ଦିନ ଆଗରୁ ସେ ନନ୍ଦିତା ସହିତ ଆମ ଘରକୁ ଆସିଥିଲା। ସାମାନ୍ୟ ସୁଯୋଗ ପାଇ ସେ ମୋ ପାଖକୁ ଆସିଥିଲା, ବିଶେଷ କିଛି ଭୂମିକା ନ କରି ମୋ ହାତକୁ ବଢ଼େଇ ଦେଇଥିଲା ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି, କହିଥିଲା ଆଜି ରାତିରେ ଏ ବହିଟି ପଢ଼ିବେ, ଆଜି ରାତିରେ ନିଶ୍ଚୟ, ତାପରେ ହୁଏତ ସେ ଆଉ କିଛି କହିଥାନ୍ତା। କିନ୍ତୁ ନନ୍ଦିତା ଆସିବାରୁ ସେ ଦୁହେଁ ଏକାଠି ଲାଇବ୍ରେରୀକୁ ଯାଇଥିଲେ। ଗୀତାଞ୍ଜଳି ବହିଟି ହାତରେ ଧରି ମୁଁ କିଛି ସମୟ ଅନ୍ୟମନସ୍କ ହୋଇଯାଇଥିଲି। ସୁଚରିତାର ମୁହଁରେ ଆଜି ଅନ୍ୟ ଏକ ଭାଷା ଥିଲା, ଅନ୍ୟ ଏକ ଆଲୋକ। ମୋର ମନେ ହେଲା ସୁଚରିତା ବୋଧହୁଏ ପୃଥିବୀର ସବୁଠାରୁ ସୁନ୍ଦରୀ ଝିଅ, ସବୁଠାରୁ ଅଧିକ କାମ୍ୟ ବି। ବହିଟି ମୁଁ ଅତି ଯତ୍ନରେ ମୋ ବାକ୍ସ ଭିତରେ ରଖିଥିଲି। 2 ଦିନ ପରେ ମୁଁ ରାୟପୁର ଗଲି, ଭିନ୍ନ ପରିବେଶ, ଭିନ୍ନ ଜୀବନଧାରା, ସେଇ ବ୍ୟସ୍ତତା ଭିତରେ ରହି ରହି ମନେ ପଡ଼େ ସୁଚରିତାର ମୁହଁଟି, କେମିତି ହଠାତ୍ ଉଦାସ ହୋଇଯାଏ, ମୋର ନିସଙ୍ଗ ହୃଦୟ। ଗୀତାଞ୍ଜଳି ବହିଟି କଥା ମୁଁ ଅନେକ ଦିନ ଧରି ଭୁଲି ଯାଇଥିଲି। ଦିନେ ଗୋଟିଏ ସେମିଷ୍ଟାର ପରୀକ୍ଷା ଦେଇ ଆସିବା ପରେ ବହିଟି କଥା ମୋର ମନେ ପଡ଼ିଗଲା। ବାକ୍ସରୁ କାଢ଼ି ବହିଟି ମୁଁ ହାତରେ ଧରିଥିଲି। ମୋତେ ଲାଗିଲା ହାତରେ ମୋର ମୁଠାଏ କାଗଜ ନାହିଁ, ଅଛି ମୁଠାଏ ନିଶ୍ୱାସ, ଏକ ମୁଠା ସଶରୀର ସ୍ପନ୍ଦନ। ବହିର ପୃଷ୍ଠା ଓଲଟାଉ ଓଲଟାଉ ଠକ୍ କରି ଖସି ପଡ଼ିଲା ଖଣ୍ଡେ ଛୋଟ କାଗଜ। ଆଶ୍ଚର୍ଯ୍ୟ ହୋଇ ମୁଁ କାଗଜଟା ଉଠାଇ ନେଲି, ଦେଖିଲି ତାହା ତିନି ଧାଡ଼ିର ଲେଖା ଖଣ୍ଡିଏ ଚିଠି। ସେ ଚିଠିରେ କାହା ପ୍ରତି ସମ୍ବୋଧନ ନଥିଲା, ଖାଲି ଲେଖା ଥିଲା ନାମଟି ସୁଚରିତା। ଚିଠିରେ ଲେଖା ଥିଲା, ଆପଣଙ୍କୁ ଗୋଟିଏ ବିଶେଷ କଥା କହିବାକୁ ଅଛି, ଆସନ୍ତାକାଲି ସନ୍ଧ୍ୟା ପାଞ୍ଚଟା ବେଳେ ଜାପାନୀ ଗେଷ୍ଟ ହାଉସ୍ ପାଖ ଲେକ୍ ନିକଟକୁ ଆସିବେ, ମୁଁ ଅପେକ୍ଷା କରିଥିବି, ଇତି ସୁଚରିତା। ଲେଖାଟି ମୁଁ ବାରମ୍ବାର ପଢ଼ିଲି। କାହାକୁ ଲେଖା ଏ ଚିଠି? ମୋତେ। ଏ ଚିଠି ମୋତେ ସୁଚରିତା ଲେଖିଥିଲା? କିଛି ସମୟ ଭାବିଲା ପରେ ମୋ ମନରେ ଆଉ ସନ୍ଦେହ ରହିଲା ନାହିଁ, ମନେ ପଡ଼ିଲା ତାର ସେହି ପଦକ କଥା, ଆଜି ରାତିରେ ବହିଟା ନିଶ୍ଚୟ ପଢ଼ିବେ, ଆଜି ରାତିରେ ନିଶ୍ଚୟ। ମୁଁ କିନ୍ତୁ ସେଦିନ ରାତିରେ ବହିଟି ଫିଟାଇ ନଥିଲି, ଚିଠି ଖଣ୍ଡକ ଦେଖିବାର ଅବକାଶ ହିଁ ନଥିଲା। ତାର ଦୁଇ ଦିନ ପରେ ମୁଁ ରାୟପୁର ଚାଲିଗଲି। ସୁଚରିତାର ସେହି ଛୋଟ ଅନୁରୋଧଟି ରଖିହେଲା ନାହିଁ। ନିର୍ଦ୍ଧାରିତ ସେହି ଆସନ୍ତାକାଲି ସନ୍ଧ୍ୟାଟି ଅନେକ ଆଗରୁ ମହାକାଳର ଅନ୍ଧକାର ଭିତରେ ନିଶ୍ଚିହ୍ନ ହୋଇଯାଇଛି। ଆଜିକୁ 17 ବର୍ଷ ତଳର ଏକ କୋମଳ ଫାଲ୍ଗୁନ ସନ୍ଧ୍ୟା ଓ ଗୋଟିଏ ଅପ୍ରଶସ୍ତ ହ୍ରଦର ଉପକୂଳରେ, କିନ୍ତୁ ସେଦିନ ମୋତେ କଣ କହିବାକୁ ଚାହିଁଥିଲା ସୁଚରିତା? କି ବିଶେଷ କଥା ଅବା କି ତୁଚ୍ଛ ବକ୍ତବ୍ୟ? ମୁଁ ଜାଣେ ନାହିଁ, ଏ ଜୀବନରେ ତାହା ଜାଣିବି ପାରିବି ନାହିଁ। ତାପରେ କେବେ ଦିନେ ମୋର ସୁଚରିତା ସହିତ ଆଉ ଦେଖା ହୋଇନାହିଁ, ଭବିଷ୍ୟତରେ କେବେ ଦେଖା ହୋଇବି ନ ପାରେ, ଆଉ ଦେଖା ହେଲେ ବି ସେ କଣ ମୋତେ କହିବ ଯାହା ତାର କହିବାର ଥିଲା ଆଜିକୁ 18 ବର୍ଷ ତଳେ? ତାର ବୟସ ଯେତେବେଳେ ଥିଲା 15 ବର୍ଷ ଆଉ ମୋର 17ରୁ ସାମାନ୍ୟ ବେଶୀ। ବେଳେବେଳେ ମୁଁ ଚେଷ୍ଟା କରେ ମନେ ମନେ ଦୃଶ୍ୟଟି ଆଙ୍କିବା ପାଇଁ। ବନବନାନି ଘେରା ଜଳାଶୟ ନିକଟରେ ଏକୁଟିଆ ଝିଅଟିଏ ନିଶ୍ଚୁପ ଠିଆ ହୋଇଛି, କାହାରି ଉତ୍କଣ୍ଠିତ ପ୍ରତୀକ୍ଷାରେ। ପଛପଟେ ଫାଲ୍ଗୁନ କୋମଳ ସନ୍ଧ୍ୟା, ଆଖି ଆଗରେ ଦିଗହଜା ନୀଳ ଆକାଶ। କେତେ ରାତି ହେଲା ପରେ କେମିତି ନିରାଶ ହୃଦୟରେ 15 ବର୍ଷର କିଶୋରୀଟିଏ ସେଦିନ ଫେରିଥିବ ଘରକୁ? କେମିତି ସେ ଯାଇଥିବ 7 ମାଇଲ ଲମ୍ବା ରାସ୍ତା ଏକା ଏକା ଅନ୍ଧାର ରାତିରେ? କଣ ଭାବି ଭାବି ମୋର ମନେ ପଡ଼େ ବେଳେବେଳେ ସେ କଥା। ବିଷାଦର ଏକ ଋତୁ ଘେରିଯାଏ ମୋ ଚାରିପାଖ ପୃଥିବୀରେ, କିନ୍ତୁ ସୁଚରିତା ଯଦି ତୁମେ ତଥାପି ବଞ୍ଚିଥାଅ ତୁଚ୍ଛ ଅସାର ଏଇ ପୃଥିବୀର କେଉଁ ଅଜଣା ଠିକଣାରେ, ଦୟାକରି ବିସର୍ଣ୍ଣ ହୋଇଯାଅ ନାହିଁ। ତମେ ତ କହିଥିଲ ସବୁ କଥା ବୁଝିବା ଦରକାର ନାହିଁ, ଅନୁଭବ କଲେ ହିଁ ଯଥେଷ୍ଟ। ସେଦିନ ଯେ ମୁଁ ତୁମର ବିଶେଷ କଥା ଶୁଣିପାରିଲି ନାହିଁ ସେଥିରେ କାହାର ଦୁଃଖ କରିବାର କଣ ଅଛି? ମୁଁ କଣ ଅନୁଭବ କରିପାରୁ ନାହିଁ? ସେଦିନ ଯାହା କିଛି ମୋତେ ତୁମର କହିବାର ଥିଲା